ଅମୃତ ଧାରା କାର୍ଯ୍ୟକ୍ରମର ଶ୍ରୋତା ବନ୍ଧୁମାନେ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆମେ ଚର୍ଚ୍ଚା କରୁଥିଲେ ଭଗବାନଙ୍କର ପରିଚୟ। ଏହି ଶୃଙ୍ଖଳାରେ ଆଜିକାର ବିଷୟବସ୍ତୁ ଶୁଣିବା, ଭଗବାନଙ୍କର ଦିବ୍ୟ କର୍ତ୍ତବ୍ୟ କ'ଣ, ଭଗବାନ କ'ଣ କରନ୍ତି ଏବଂ କ'ଣ କରନ୍ତି ନାହିଁ। ଦେଖନ୍ତୁ, ଆଜି ସଂସାରରେ ଭଗବାନଙ୍କ ବିଷୟରେ ଏତେ ମତାମତାନ୍ତର ରହିଛି, ଶୁଣିଲେ ସତରେ ମୁଣ୍ଡ ଖରାପ ହୋଇଯାଏ। ସାଧାରଣ ମଣିଷ ଭାବିପାରେନି ସତ୍ୟ କ'ଣ ଅସତ୍ୟ କ'ଣ। ଅନେକ ଲୋକଙ୍କର ମାନ୍ୟତା ରହିଛି ଯେ ଦୁନିଆରେ ଯାହା କିଛି ବି ହେଉଛି ସବୁ ଭଗବାନ କରୁଛନ୍ତି। କିନ୍ତୁ ଯଦି ଗମ୍ଭୀର ଭାବରେ ଆମେ ନିରୀକ୍ଷଣ କରିବା, ଦେଖିବା ଯେ କେହି ବୁଦ୍ଧିଜୀବୀ ବ୍ୟକ୍ତି କେବେ ବି ଏଇ କଥା ସ୍ୱୀକାର କରିବନି ଯେ ଏ ଦୁନିଆରେ ଯାହା କିଛି ଘଟୁଛି, ଯାହା କିଛି ହେଉଛି ଭଗବାନ କରୁଛନ୍ତି। ଦେଖନ୍ତୁ, ଭଗବାନଙ୍କୁ ପରମ ପୂଜ୍ୟ ବୋଲି କୁହାଯାଏ। କୋଟି କୋଟି ଲୋକ ତାଙ୍କର ବନ୍ଦନା କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ତାଙ୍କୁ ସ୍ମରଣ କରୁଛନ୍ତି। କାହିଁକି ଦୁନିଆରେ ଅନେକ ମହାପୁରୁଷ ହୋଇକି ଯାଇଛନ୍ତି, ଯେଉଁମାନେ ସଂସାର ପ୍ରତି କିଛି କର୍ତ୍ତବ୍ୟ କରିଯାଇଛନ୍ତି, ମହାନ କର୍ତ୍ତବ୍ୟ, ଯାହାଫଳରେ ମଣିଷ ଆଜି ହଜାର ହଜାର ବର୍ଷ ପର୍ଯ୍ୟନ୍ତ ତାଙ୍କୁ ମନେ ପକାଉଛନ୍ତି, ତାଙ୍କୁ ସ୍ମରଣ କରୁଛନ୍ତି। ସେମିତି ଯଦି ଭଗବାନଙ୍କୁ ଆଜି ଦୁନିଆରେ କୋଟି କୋଟି ଲୋକ ମନେ ପକାଉଛନ୍ତି, ସ୍ମରଣ କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ଭଜନ କୀର୍ତ୍ତନ କରୁଛନ୍ତି, ତ ନିଶ୍ଚିତ ଭାବରେ ଭଗବାନ କିଛି ଏମିତି ମହାନ କର୍ତ୍ତବ୍ୟ ଦୁନିଆରେ କରୁଥିବେ ଯାହାଫଳରେ ଭଗବାନଙ୍କୁ ସମସ୍ତେ ମନେ ପକାଉଛନ୍ତି। ଆଜି ଦୁନିଆରେ ତ ଆମେ ଦେଖୁଛୁ, କୋଉଠି ବନ୍ୟା ହେଉଛି, କୋଉଠି ବାତ୍ୟା ହେଉଛି, କୋଉଠି ଭୂକମ୍ପ ହେଉଛି, କୋଉଠି ମହାମାରୀ ହେଉଛି, କେତେ ଲୋକ ଦୁଃଖ ଅଶାନ୍ତିରେ କାଳାତିପାତ କରୁଛନ୍ତି, କିଏ କାହାକୁ ମର୍ଡର କରି ପକାଉଛି, କିଏ କାହାଠୁ ଚୋରି କରି ପକାଉଛି। ଏତେ ସବୁ ଅରାଜକତା ଯେଉଁ ଦୁନିଆରେ ଚାଲିଛି, କ'ଣ ଏହା ଭଗବାନ କରୁଛନ୍ତି ଏବଂ କରାଉଛନ୍ତି? ଯେହେତୁ ଓଡ଼ିଆରେ ଆମେ ସମସ୍ତେ ଶୁଣିଛେ, କରି କରାଉ ଥାଏ ମୁହିଁ ମବିନୁ ଅନ୍ୟ ଗତି ନାହିଁ, ଏ ଦୁନିଆରେ ସବୁକିଛି ମୁଁ ହିଁ କରୁଛି ଏବଂ ମୋ ଦ୍ୱାରା ହିଁ କରାହଉଛି। ଯୋଉ ପୁରାଣ ଶାସ୍ତ୍ରରେ ଆମେ ବର୍ଣ୍ଣନା ଶୁଣିଛେ, କ'ଣ ବାସ୍ତବରେ ଏସବୁ ଦୁନିଆରେ ଯାହା କିଛି ହେଉଛି ଭଗବାନ କରୁଛନ୍ତି? ଚିନ୍ତା କରିବା ବିଷୟ, ଭଗବାନ ପାପ ବି କରୁଛନ୍ତି, ପୁଣ୍ୟ ବି କରୁଛନ୍ତି, ଧର୍ମ ବି କରାଉଛନ୍ତି, ଅଧର୍ମ ବି କରାଉଛନ୍ତି। ଭଗବାନଙ୍କୁ ତ ଦୁଃଖ ହର୍ତ୍ତା ସୁଖକର୍ତ୍ତା କୁହାଯାଏ। ଭଗବାନ ସମସ୍ତଙ୍କର କଲ୍ୟାଣକାରୀ, ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ବୋଲି କୁହାଯାଇଛି। ତେଣୁ ଭଗବାନ ଏସବୁ ଦୁନିଆରେ ଅନେକ ଯେଉଁ ଦୁଃଖ ଅସୁବିଧା ମଣିଷମାନେ ଉପଭୋଗ କରୁଛନ୍ତି, ୟାର କାରଣ କ'ଣ, ନିମିତ୍ତ କ'ଣ ଭଗବାନ ଅଟନ୍ତି? ନା ନା, କେବେ ନୁହେଁ। ଆଜି ଦୁନିଆରେ କିଏ କାହାକୁ ମର୍ଡର କଲେ ପୋଲିସ ତାକୁ ବାନ୍ଧି ନେଉଛି, ସରକାର ତରଫରୁ ତାକୁ ଜେଲ୍ ଦଣ୍ଡ ଦିଆଯାଉଛି। ଯଦି ଏହା ଭଗବାନ କରୁଥାନ୍ତେ, ତାହେଲେ ପୋଲିସ ବା ଆମ ସରକାର ଭଗବାନଙ୍କ କର୍ତ୍ତବ୍ୟରେ କାହିଁକି ଇଣ୍ଟରଫିୟର କରୁଛନ୍ତି? ତାହେଲେ ଭଗବାନ କରୁଛନ୍ତି ନା ସବୁକିଛି? ନା ନା, ଏସବୁ ଅକର୍ତ୍ତବ୍ୟ ଯାହା ହେଉଛି ଦୁନିଆରେ, ଏଇଟା ଭଗବାନ ନିଜେ ବା କେମିତି କରିବେ, ବା କାହା ଦ୍ୱାରା କରେଇବେ ବି କେମିତି? ବହୁତ ଲୋକଙ୍କ ମନରେ ଅନେକ ଦ୍ୱନ୍ଦ୍ୱ, ଅନେକ ପ୍ରଶ୍ନ ଅଛି, ଏବଂ ଭଗବାନ ହିଁ ଯେତେବେଳେ ଆସିକି ନିଜେ ନ ବୁଝିଥାନ୍ତି, ସାଧାରଣ ମଣିଷ ବୁଝିପାରେନି କି ଭଗବାନଙ୍କର କର୍ତ୍ତବ୍ୟ କ'ଣ। ଆହୁରି ଅନେକ ଭକ୍ତିର ଅନେକ ଭଜନ ଜଣାଣ ସବୁ ଶୁଣିଲେ ମନରେ ପ୍ରଶ୍ନ ଉଠେ, ମାରନେ ବାଲା ହେ ରାମ, ବଚାନେ ବାଲା ହେ ରାମ, ଡୁବୋନେ ବାଲା ହେ ରାମ, ତାରନେ ବାଲା ହେ ରାମ। ଭଗବାନ ଉଭୟ କର୍ତ୍ତବ୍ୟ କେମିତି କରିବେ? ଯାହାକୁ ଆମେ ତୁମେ ଏବ ମାତା ଚ ପିତା ତୁମେ ଏବ କହୁଛେ, ଯାହାକୁ ଆମେ तुम मात पिता हम बालक तेरे तुम्हारी कृपा ते सुख घनेरे हे प्रभु तुम्हार कृपा रे हमको बहुत अपार सुख मिले बोले आम प्रार्थना करुचु पुणी केमती से दुख दौरान बोल कि आम के पुणी चिंता करवा कौनसी माँ बापा निज संतान मन को कौन दुख देवे कि तो भगवान जी की परम पिता परम शिक्षक परम सतगुरु से आम संतान मन को दुख बा केमती देवे प्रकृतरे आज मनीष को भगवान कर दिव्य कर्तव्य कौन जाना नहीं तेणु एमती प्रकार पुराण शास्त्र उक्ति आम सब पढ़ुचे तेणु मनरे अनेक द्वंद अनेक प्रश्न समय समय उठे तो भगवान कर दिव्य कर्तव्य कौन आज दुनिया रे जिते सब आम देखुचे प्राकृतिक विपर्य तार कारण आम भल भाव जाणीचे प्रकृति तमवधान हो सारी विभिन्न प्रकार साइंस द्वारा ये सबर कारण आम भल भाव बुझीपे जापे ए भगवान किसी कर्तव्य ना प्रकृति एवं पुरुष इस संसार को गोटे खेलघर कहा जाए जो प्रकृति वास्तव में पुरुष अर्थात आत्मा को सुख देवाई रही किंतु पुरुष जत प्रकृति रो सदुपयोग करे नाई सेते बेले प्रकृति पुरुष को दुख दे थाए मु गोटे साधारण उदाहरण कहले आपण मानको प्रांजल हबो जिमती आमे सब जंगल रो गछपत्र सब काटी पकेले डिफरेस्टेशन करी पकेले कोन हला परिणाम आज वर्षा ठीक होनी सिमती देखंतु कळ कारखाना सब एते बढे दिले चारिआड़े धुआ धुआ प्राकृतिक प्रदूषण होगला सबुआड़े एटमोस्फेरिक पल्यूशन होगला श्वास रोग क्या कहि ब्रोंकाइटिस क्या कहि दमा रोग क्या कहि कहतु आम निजे भोगुचु तो आम प्रकृति को जिते बड़े तार सद उपयोग न करी प्रकृति को एक्सप्लोइट करचु प्रकृति भी आमको दुख देवाई निमित्त हो जाऊ ना प्रकृति तो पुरुषर वास्तव में सुख देवाई निमित्त अटे देखु आंब गछटे एत सब आंब फलुची क्या फलुची कौन आंब गच निजे खाऊ नदी ना पर्वत प्रकृतिर एत सुंदरता कौन से निजे उपभोग करमें पुरुष आत्मगण सब आम सब यार प्रकृतिर सुख नहीं था किंतु जत प्रकृति सद उपयोग न करू सेत प्रकृति आमको दुख दे थाए आम से निज बुद्धि बल जिते हो पार आम तार संशोधन करने चेष्टा कर किंतु जिते आमर संशोधन संभव हो पारे सब जिन आम आउट ऑफ कंट्रोल हो जाए आम हाथ बाहर हो जाए से आम पुणी कौन करू हे भगवान रक्षा कर जिमती गोटे छोट जगार कि आतंकवादी आसिकी उपद्रव करती सेठिकार स्टेट पुलिस कंट्रोल करने चेष्टा करे किंतु मन करूँ राज्यर पुलिस द्वारा सीटा संभव ना कंट्रोल करने उपद्रव को तो कौन करा हुए सेंट्रल रिजर्व पुलिस को डका जाए से आसले जाकि कंट्रोल करे सेमती संसार रे आम सब खेल खेलवाई आसते ଏ ସଂସାରରେ ଖେଳ ଖେଳୁ ଖେଳୁ ଆମେ ଯେତେବେଳେ ନିଜକୁ ଭୁଲିଗଲେ, ନିଜ ଘରକୁ ଭୁଲିଗଲେ, ନିଜ ବାପା ପରମାତ୍ମାଙ୍କୁ ଭୁଲିଗଲେ, ନିଜ ନିଜ ଭିତରେ ନିଜେ ବି ତ ଝଗଡ଼ା କଲେ କିନ୍ତୁ ପ୍ରକୃତି ବି ତାର ବି ଅସତ ଉପଯୋଗ କଲେ, ଯାହାଫଳରେ ଆଜି ସଂସାରର ପରିସ୍ଥିତି ଆମେ ସବୁ ଦେଖୁଛେ ଏବଂ ପାପ କର୍ମରେ ଲିପ୍ତ ହୋଇକି ନିଜେ ବି ରୋଗ ଦୁଃଖ ଶୋକ ପୀଡ଼ାରେ ନିଜେ ସଢୁଛେ। ତେଣୁ ଆଜି ସଂସାରର ଯେଉଁ ଦୁରାବସ୍ଥା ଦେଖୁଛେ ଏଥିରେ ବାସ୍ତବରେ ଭଗବାନଙ୍କର କିଛି କର୍ତ୍ତବ୍ୟ ନାହିଁ। ଭଗବାନ ଏହି ସଂସାରକୁ ଏମିତି ବନେଇ ନାହାନ୍ତି। ଭଗବାନଙ୍କ ବିଷୟରେ ତ କୁହାହେଇଛି, ଜିସ୍କି ରଚନା ଇତନି ସୁନ୍ଦର ଓ କିତନା ସୁନ୍ଦର ହୋଗା। ଭଗବାନ ଯିଏ ଯେତେ ସୁନ୍ଦର ତାର ରଚନା ବି ସେତେ ସୁନ୍ଦର, ଯିଏ ଯେତେ ମହାନ ତାର ରଚନା ବି ସେତେ ମହାନ ହେବ। ତ ଭଗବାନ ଗୋଟେ ଏମିତି ସୃଷ୍ଟି ରଚିବେ କି ଚିନ୍ତା କରିବା ବିଷୟ, ଯେଉଁଠି ସମସ୍ତେ ଦୁଃଖରେ ଅଶାନ୍ତିରେ ରୋଗରେ ଶୋକରେ ପୀଡ଼ାରେ ଚଢ଼ୁଛନ୍ତି, ଏମିତି ଗୋଟେ ଦୁନିଆ ପ୍ରାକୃତିକ ବିପର୍ଯ୍ୟୟ ହେଉଛି, ସେଠି ଏମିତି ଦୁନିଆ ଭଗବାନ ରଚିବେ? ଚିନ୍ତା କରିବା ବିଷୟ। ମହାତ୍ମା ଗାନ୍ଧୀ ଚାହୁଁଥିଲେ ଆମ ଭାରତବର୍ଷରେ ରାମରାଜ୍ୟ ହେଉ। ରାମରାଜ୍ୟ କାହାକୁ କୁହାଯାଏ? ଆପଣମାନେ ରାମାୟଣ ପଢ଼ିଥିବେ, ରାମାୟଣରେ ବର୍ଣ୍ଣନା ହୋଇଛି ରାମରାଜ୍ୟ ଏମିତି ଗୋଟେ ରାଜ୍ୟ ଥିଲା ଯେଉଁଠି କୌଣସି ପ୍ରକାର ଦୁଃଖ ସନ୍ତାପ ନଥିଲା। ଦୈବିକ ଦୈହିକ ଭୌତିକ ତାପା ରାମ ରାଜ୍ୟ ମେ କାହୁ ବ୍ୟାପା। କୌଣସି ପ୍ରକାର ସେଠି ଦୈବୀ ଦୁର୍ବିପାକ ହେଉନଥିଲା, କୌଣସି ପ୍ରକାର ଦୈହିକ ରୋଗ ନଥିଲା, କୌଣସି ପ୍ରକାର ଦୁଃଖ ସନ୍ତାପ ସେଠି ଲୋକଙ୍କୁ ନଥିଲା। ସେମିତି ଗୋଟେ ଦୁନିଆ ଯାହାକୁ ରାମ ରାଜ୍ୟ କୁହାଯାଏ। ତ ଭଗବାନ ଯେଉଁ ରାଜ୍ୟ ସ୍ଥାପନ କରିବେ ବା ଯେଉଁ ସୃଷ୍ଟି ରଚନା କରିବେ ସେଠି ସମସ୍ତେ ଦୁଃଖୀ ହେବେ, ଏମିତି ଗୋଟେ ରାଜ୍ୟ ସ୍ଥାପନ କରିବେ କି? ଭଗବାନଙ୍କର ସୃଷ୍ଟି ବହୁତ ସୁନ୍ଦର ଥିଲା କିନ୍ତୁ ସେହି ସୃଷ୍ଟିକୁ ଆମେ ଆଜି ଏମିତି ଅସୁନ୍ଦର କରିଦେଇଛେ ଯେଉଁଠି ନିଜେ ହିଁ ଦୁଃଖ ପାଉଛେ। ତ ଭଗବାନ କାହାକୁ ବାସ୍ତବରେ ଦୁଃଖ ଦିଅନ୍ତିନି, ଭଗବାନ ଏମିତି କର୍ତ୍ତବ୍ୟ କରିବେନି ଯେଉଁଥିରେ ଲକ୍ଷ ଲକ୍ଷ ଲୋକ ଦୁଃଖ ଅଶାନ୍ତିରେ ପ୍ରପୀଡ଼ିତ ହେବେ ଏବଂ ତ୍ରାହି ତ୍ରାହି କରିବେ। ଏମିତି କର୍ତ୍ତବ୍ୟ ଭଗବାନ କରିବେ କି? ନିଜ ସନ୍ତାନମାନଙ୍କ ପାଇଁ ନୁହେଁ। ଆଜି ସଂସାର ଯାହା କିଛି ହେଉଛି ଆମମାନଙ୍କର କର୍ତ୍ତବ୍ୟର ତାହାର ପ୍ରତିଫଳନ ଅଟେ। ଆମେ କର୍ମଭ୍ରଷ୍ଟ ହୋଇଯାଇଛେ, ଧର୍ମଭ୍ରଷ୍ଟ ହୋଇଯାଇଛେ, ଯାହାଫଳରେ ସଂସାରର ଏମିତି ହାଲତ ଦେଖୁଛେ ଆମେ। ଯେତେବେଳେ ଆମେ ସମସ୍ତେ ଏମିତି ଦୁଃଖୀ ହୋଇଯାଉ, ଧର୍ମଗ୍ଲାନୀ ହୋଇଯାଏ, ଆମେ ଭଗବାନଙ୍କୁ ଡାକୁ, ହେ ପ୍ରଭୁ ଦେଖ ତେରି ଦୁନିଆ କି କ୍ୟା ହାଲ ହୋ ଗୟା ଭଗବାନ। ତ ଭଗବାନଙ୍କ ପାଇଁ ପ୍ରାର୍ଥନା କରୁଛୁ, କିତନା ବଦଲ ଗୟା ହେ ଇନ୍ସାନ, ଇସ୍ ପାପ କି ଦୁନିଆ ସେ ଅର୍ କହିଁ ଲେ ଚାଲ ପ୍ରଭୁ, ଆମେ ଭଗବାନଙ୍କୁ ପ୍ରାର୍ଥନା କରି ଡାକୁଛୁ। ତେଣୁ ଏ ସଂସାର ବାସ୍ତବରେ ଏମିତି ନଥିଲା। ଭଗବାନ ଯେତେବେଳେ ସଂସାରକୁ ସୃଷ୍ଟିକୁ ରଚିଥିଲେ ସେତେବେଳେ ତ ଗୋଟେ ସୁନ୍ଦର ସଂସାର ଥିଲା, ସ୍ୱର୍ଗ କୁହାଯାଉଥିଲା। ସେଠି ସମସ୍ତେ ସୁଖରେ ଶାନ୍ତିରେ ଖୁସିରେ ଥିଲେ କିନ୍ତୁ କାଳକ୍ରମରେ ଯେତେବେଳେ ମଣିଷ ସବୁକିଛି ଭୁଲି ବିସ୍ମୃତିରେ ଆସିକି ପାପକର୍ମରେ ଲିପ୍ତ ହୋଇଗଲା, ପାପକର୍ମ କଲା, ବିକର୍ମ କଲା, ଏ ସଂସାର ଏମିତି ନର୍କ ହୋଇଯାଇଛି। ତ ଏହି ସଂସାରରେ ସବୁକିଛି ଯାହା କିଛି ହେଉଛି ବାସ୍ତବରେ ଭଗବାନ କରୁନାହାନ୍ତି। ଭଗବାନଙ୍କର କର୍ତ୍ତବ୍ୟ ତ ଦିବ୍ୟ କର୍ତ୍ତବ୍ୟ। ଏ ସଂସାର ତ ଗୋଟେ ପ୍ରକୃତି ଆଉ ପୁରୁଷର ଖେଳଘର ଯେଉଁଠି ପୁରୁଷକୁ ସ୍ୱାଧୀନତା ଦିଆହୋଇଛି ଏବଂ ପୁରୁଷ ଯେଉଁ କର୍ମ କରେ ତାର ଫଳ ସେ ପାଏ। କିନ୍ତୁ କର୍ମ କରି କରି ଯେତେବେଳେ ପାପକର୍ମରେ ଲିପ୍ତ ହୋଇକି ଅତି ଦୁଃଖ ପାଏ, ସେ ନିଜେ ବିଭିନ୍ନ ସମସ୍ୟାକୁ ସେ ସୁଧାରି ପାରେନି, ସେତେବେଳେ ତ୍ରାହି ତ୍ରାହି ଡାକେ ଭଗବାନଙ୍କୁ, ହେ ପ୍ରଭୁ ରକ୍ଷା କର, ଆମକୁ ସଦ୍ବୁଦ୍ଧି ଦିଅ, ଆମ ଦୁଃଖ ହରଣ କର, ହେ ପତିତ ପାବନ, ଭଗବାନଙ୍କୁ ସେ ଡାକିଥାଏ। ଏବଂ ଭଗବାନ ଦୁନିଆକୁ ଆସିକି ମଣିଷକୁ ସତ ରାସ୍ତା ଦେଖାନ୍ତି, ସଦ୍ବୁଦ୍ଧି ଦିଅନ୍ତି, ସତ୍କର୍ମ ଶିକ୍ଷା ଦିଅନ୍ତି ଏବଂ ଏ ସଂସାରକୁ ନର୍କରୁ ପୁଣି ସ୍ୱର୍ଗ ବନେଇ ଦିଅନ୍ତି, ଯେଉଁଠି ସବୁ ମଣିଷମାନେ ସୁଖରେ ଶାନ୍ତିରେ ଖୁସିରେ ରହିବେ, ଏମିତି ଗୋଟେ ଦୁନିଆ ବନେଇ ଦିଅନ୍ତି। ତେଣୁ ଏହି ମହାନ କର୍ତ୍ତବ୍ୟ କି ନର୍କକୁ ସ୍ୱର୍ଗରେ ପରିଣତ କରିଦେବା ଏବଂ ପତିତ ମଣିଷମାନଙ୍କୁ ପାବନ ବନେଇଦେବା, କଳିଯୁଗକୁ ସତ୍ୟଯୁଗରେ ପରିଣତ କରିଦେବା, जो कर्तव्य आज दुनिया रे अनेक धर्मात्मा महात्मा आसिक भी करि पारलेनी से महान कर्तव्य भगवान कर। तेणु भगवान को आम समस्ते एते प्रार्थना करचू वंदना करचू तांका जणान करचू। तो परमात्मा को कर्तव्य वास्तव में कौन सार रूप में कौन बुझिले कि भगवान नरक को स्वर्ग बनी दियंती, भगवान पतित मानू पावन बनी दियंती, विकारी को निर्विकारी बनी दियंती, एवं ये कलिजुग को सत्ययुग में परिणत कर दियंती, मनीष को देवत्व प्राप्ति कर दियंती, नर को नारायण बनी दियंती, नारी को लक्ष्मी बनी दियंती। जो कर्तव्य आज दुनिया रे केही करि पारंतनी से महान दिव्य कर्तव्य भगवान कर कर्तव्य अटे। किंतु भगवान तांकर एमती दिव्य कर्तव्य केबे करंती केमती करंती से सब गुडा चर्चा करिवार विषय वस्तु। सबुठ प्रथम रे तो बुझिया दरकार कि देखंतु केते लोकंकर एबी मान्यता कि भगवान सृष्टिर स्थापना पालना एवं विनाश ये तीन टा दिव्य कर्तव्य भगवान करंती बोली कि लोकंकर विश्वास अछि। सब धर्म रे मानुचंती जिमती सिख धर्म रे कोन कहैछि एक माई जगत बियाई तीन चेले परवान, एक संसारी एक भंडारी तीसरा लाए दीवान। तो सिख धर्म रे बनना हिछि कि परमात्मा एज ए क्रिएटर से कौन सृष्टि क्रिएशन केमती कले कि प्रथम रे गोटे संसारी बनैले अर्थात ब्रह्मा को बनैले, पुणी भंडारी बनैले अर्थात विष्णु को तैयारी कले, एवं गोटे दीवान अर्थात शंकर को तैयारी कले। तो ब्रह्मा विष्णु शंकर को द्वारा ये संसार रचना कले, स्थापना पालना विनाश करेले सिख धर्म भी मानुचंती। आम भारत वर्ष रे आमर तो मान्यता अछि भगवान सृष्टि स्थापना ब्रह्मा द्वारा करती, पालना विष्णु को द्वारा करती, एवं पुराणा दुनिया रा विनाश शंकर को द्वारा करती। क्रिश्चियन धर्म रे भी समाने मानुचंती ट्रिनिटी, इंग्लिश रे ट्रिनिटी कहा जाए, तीनटा देव त्रिदेव रचयिता त्रयंबकेश्वर तेणु शिव को कह जाए। से शिव परमात्मा आसिकी भगवान आसिकी ब्रह्मा विष्णु शंकर द्वारा किंतु तांकर दिव्य कर्तव्य करती। क्रिश्चियन धर्म रे भी समाने ट्रिनिटी रूप रे भगवान को मानुचंती, एवं मुसलमान धर्म रे भी समाने मानुचंती कि खुदा ने तीन को रचा, जिब्राइल इस्माइल इसराफिल, इनके द्वारा ही सृष्टि की स्थापना पालना विनाश कराए। तो भिन्न भिन्न एमती शब्द दिया है किंतु भगवान करे तीन टा दिव्य कर्तव्य सृष्टि स्थापना पालना विनाश समस्ते मानुचंती, किंतु केमती करंती केबे करंती काहाकु भी जणा नै। स्वयं भगवान आसिकी से कथा आम सामने ये गुह रहस्य उद्घाटन करचंदी। तेणु आमे चर्चा करिवा कि वास्तव रे भगवान तांको दिव्य कर्तव्य केमती करथांदी। से कथा बुझिया पूर्वरु आमे प्रथम रे चर्चा करिवा कि भगवान ए संसार को केबे आसंती, सेटा प्रांजल हे गेले पुणी तांको कर्तव्य केमती करंती सेटा चर्चा कले भल हबो। तेणु आमे सुनिबा कि परमात्मा ये धरापृष्ठ को केबे आसंती। देखंतु अनेक धर्म रे भिन्न भिन्न मान्यता रही, जिमती मुसलमान धर्म रे समाने विश्वास ही करंती ने कि भगवान केबे दुनिया को आसी भी थांती। तांको मान्यता रही जे भगवान उपरु खुदा केवल मेसेंजर बा पैगंबर मानू ही धरापृष्ठ को पठे थांती दिव्य कर्तव्य करने कि निजे आसते नी। एवं आम भारत वर्ष रे आम धर्म रे आमे सब कौन विश्वास करचे भगवान अवतार नहीं कि संसार को आसंती एवं तांको दिव्य कर्तव्य करती, लोकों सामने गोटे उदाहरण प्रस्तुत करती। तो ताहले दुईटा परस्पर विरोधी मत, किए भगवान को धरापृष्ठ को आसुची बोली विश्वास करुची, किए भगवान को आसंती नहीं बोली विश्वास करुची, ताहले कोटा सत किंती जानिबा। ए परिप्रेक्षीरे गोटे उदाहरण मु देवी, आपण माने सब सुनिथिबे अकबर आउ बीरबल विषय।